आकाशवाणी ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, 22ତମ ଏସିଆନ୍ ଭାରତ ସମ୍ମିଳନୀକୁ ଆସନ୍ତାକାଲି ଆଭାସୀ ମାଧ୍ୟମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚାଲିଛି ପ୍ରଚାର। ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶରେ ବର୍ତ୍ତମାନ 819ଟି ମେଡିକାଲ କଲେଜ ରହିଛି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ସିଡ୍ନୀ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 237 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 22ତମ ଏସିଆନ୍ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ସମ୍ମିଳନୀର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏସିଆନ୍ ଭାରତ ରଣନୈତିକ ଭାଗିଦାରିତା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଦ୍ୱିପାକ୍ଷିକ ପ୍ରତିବଦ୍ଧତାକୁ ମଧ୍ୟ ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏସୀୟ ନେତାମାନେ ମିଳିତ ଭାବେ ଏସିଆନ୍ ଭାରତ ସମ୍ମିଳନୀର ବିକାଶ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା କରିବା ସହିତ ବ୍ୟାପକ ରଣନୈତିକ ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ। ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଚାଲିଛି। ଆସନ୍ତା ମାସ 6 ତାରିଖରେ ଏହି ପର୍ଯ୍ୟାୟରେ 18ଟି ଜିଲ୍ଲାର 121ଟି ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ। ଏନ୍ଡିଏ ଏବଂ ମହାଗଠବନ୍ଧନ ଉଭୟଙ୍କ ତାରକା ପ୍ରଚାରକମାନେ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ର୍ୟାଲି ଏବଂ ସମାବେଶମାନ ଆୟୋଜନ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ପ୍ରଚାରରେ ଆଇନ ଶୃଙ୍ଖଳା, ବେରୋଜଗାରୀ, ପ୍ରବାସୀ ଭାରତୀୟ, ଶିକ୍ଷା ଏବଂ ଦେଶ ତଥା ରାଜ୍ୟର ବିକାଶ ପ୍ରମୁଖ ପ୍ରସଙ୍ଗ ଭାବେ ଆଲୋଚନା ହେଉଛି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏନ୍ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ବିହାରରେ ଆଜିଠାରୁ ଚାରିଦିନିଆ ଛଟ୍ ପୂଜାର ଶୁଭାରମ୍ଭ ହୋଇଛି। ବିଶ୍ୱାସର ପର୍ବ ଭାବେ ଛଟ୍ ମହାପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ପ୍ରକୃତି ଏବଂ ସ୍ୱଚ୍ଛତାର ପ୍ରତୀକ ଭାବେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଛଟ୍ ପର୍ବ ଯୋଗୁଁ ବିହାର ସମେତ ଦେଶର ଅନ୍ୟ କେତେକ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବା ଲାଗି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଏବଂ ବିଶ୍ୱର ଶ୍ରଦ୍ଧାଳୁମାନଙ୍କୁ ଛଟ୍ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ସମସ୍ତ ଭକ୍ତଙ୍କ ଭକ୍ତିକୁ ସମ୍ମାନ ଜଣାଇବା ସହିତ ଏହି ଚାରିଦିନିଆ ଛଟ୍ ପର୍ବର ସଂସ୍କୃତି ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଛଟ୍ ପର୍ବର ବର୍ଦ୍ଧିତ ବିଶ୍ୱସ୍ତରୀୟ ସ୍ୱୀକୃତିକୁ ସ୍ୱୀକାର କରି କହିଛନ୍ତି ଯେ ବିଶ୍ୱରେ ବସବାସ କରୁଥିବା ଭାରତୀୟ ପରିବାରଗୁଡ଼ିକ ହୃଦୟର ସହିତ ଏହି ଛଟ୍ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନହାଏ ଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଯେ ନହାଏ ଖାଇର ରୀତିନୀତିରୁ ଆରମ୍ଭ ହେଉଥିବା ଛଟ୍ ପୂଜା ପର୍ବ ପରମ୍ପରା, ବିଶ୍ୱାସ ଏବଂ ସାମାଜିକ ସମନ୍ୱୟର ଉତ୍ସବ ଅଟେ। ଏହି ଉପଲକ୍ଷେ ଜନସାଧାରଣଙ୍କର ସୁଖ ସମୃଦ୍ଧି ପାଇଁ ସେ ଛଟ୍ ମା'ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 127ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ଆଫଗାନିସ୍ତାନରେ ତାଲିବାନ ସରକାର ଅନେକ ଭାରତୀୟଙ୍କୁ ବନ୍ଦୀ କରି ରଖିଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଭିଡ଼ିଓ ବାର୍ତ୍ତାକୁ ସରକାର ଖଣ୍ଡନ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବିର ତଥ୍ୟ ଯାଞ୍ଚ କେନ୍ଦ୍ର ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି ଏଭଳି ରିପୋର୍ଟ ତଥ୍ୟଭିତ୍ତିକ ନୁହେଁ। ଭିଡ଼ିଓଟି ବହୁ ପୁରୁଣା ଏବଂ 2021 ମସିହାର। ଗଣମାଧ୍ୟମରେ ପ୍ରସାରିତ ଏଭଳି ମିଥ୍ୟା ତଥ୍ୟ ଆଧାରିତ ସୂଚନାକୁ ବିଶ୍ୱାସ ନ କରିବାକୁ ପିଆଇବିର ତଥ୍ୟ ଯାଞ୍ଚ ୟୁନିଟ୍ କହିଛି। ମିଥ୍ୟା ତଥ୍ୟ ଆଧାରିତ କୌଣସି ପ୍ରଚାର ପ୍ରତି ସତର୍କ ରହିବା ସହ ତଥ୍ୟ ଯାଞ୍ଚ କେନ୍ଦ୍ରକୁ ଇମେଲ୍ କିମ୍ବା ଟେଲିଫୋନ୍ ମାଧ୍ୟମରେ ରିପୋର୍ଟ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ବର୍ତ୍ତମାନ 819 ମେଡିକାଲ କଲେଜ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀର ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ଏମ୍ସର 50ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଦେଶରେ ସ୍ନାତକ ଡାକ୍ତରୀ ସିଟ୍ 51,000 ବୃଦ୍ଧି ପାଇ ଏବେ 1,29,000 ହୋଇଛି। ସ୍ନାତକୋତ୍ତର ଡାକ୍ତରୀ ସିଟ୍ ସଂଖ୍ୟା ମଧ୍ୟ 78,000କୁ ବୃଦ୍ଧି ପାଇଥିବା ଶ୍ରୀ ନଡ୍ଡା କହିଛନ୍ତି।
As far as medical education seats are concerned, in the past 11 years, we had only 387 medical colleges. Today, we have got 819 medical colleges. We had 51,000...
ଚିକିତ୍ସା ବିଜ୍ଞାନ ତାଲିମ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ ଉତ୍କର୍ଷ ପ୍ରତିପାଦନ କରିବା ସହ ଚିକିତ୍ସା ଗବେଷଣାରେ ଏକ ଅଗ୍ରଣୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ୟୁରୋପୀୟ ନେତା ଏବଂ ଉତ୍ତର ଆଟ୍ଲାଣ୍ଟିକ୍ ଚୁକ୍ତି ସଂଗଠନ ନାଟୋର ମୁଖ୍ୟ ରୁଷ ଉପରେ କଟକଣା କଠୋର କରିବାକୁ ଆହ୍ୱାନ ଦେଇଛନ୍ତି। ଲଣ୍ଡନଠାରେ ଅନୁଷ୍ଠିତ ଏକ ବୈଠକରେ ସେ ୟୁକ୍ରେନ୍କୁ ଦୂରଗାମୀ ଆକ୍ରମଣ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପ୍ରଦାନକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ଏକ ମିଳିତ ଗଣମାଧ୍ୟମକୁ ସମ୍ବୋଧନ କରି ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ କହିଛନ୍ତି, ବିଶ୍ୱ ବଜାରରୁ ରୁଷ ତୈଳ ଏବଂ ଗ୍ୟାସ୍କୁ ପର୍ଯ୍ୟାୟକ୍ରମେ ଦୂରେଇ ଦେବାକୁ ନାଟୋର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଲକ୍ଷ୍ୟ ରଖିଛନ୍ତି। ଏପରିକି ୟୁକ୍ରେନ୍ର ପୁନଃନିର୍ମାଣ କ୍ଷେତ୍ରରେ ରୁଷୀୟ ସମ୍ପତ୍ତି ବ୍ୟବହାର କରିବାକୁ ବିଚାର କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ୍କୁ 5,000ରୁ ଅଧିକ ହାଲୁକା ବହୁମୁଖୀ କ୍ଷେପଣାସ୍ତ୍ର ବ୍ରିଟେନ୍ ପଠାଇବାକୁ ପଦକ୍ଷେପ ନେଇଛି। ତନ୍ମଧ୍ୟରୁ 140 ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ପ୍ରଦାନ କରାଯାଇସାରିଛି ବୋଲି ସେ କହିଛନ୍ତି। ୟୁରୋପୀୟ କମିଶନର ଅଧ୍ୟକ୍ଷ ଭର୍ସଲା ଭନ୍ ଡେର୍ ଲେୟନ୍ କହିଛନ୍ତି, ପ୍ରଥମଥର ପାଇଁ ରୁଷର ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରକୁ ଲକ୍ଷ୍ୟରେ ରଖି ୟୁରୋପୀୟ ସଂଘ 19ତମ ପର୍ଯ୍ୟାୟ ପ୍ରତିବନ୍ଧକକୁ ଅନୁମୋଦନ କରିଛି। ଏହାର ଉତ୍ତରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି, ଏଭଳି ନିଷ୍ପତ୍ତି ପ୍ରଭାବହୀନ, ରୁଷର ଅର୍ଥନୀତି କ୍ଷେତ୍ରରେ ଏହା କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ଶ୍ରୀ ପୁତିନ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ କୌଣସି ପ୍ରକାର ଅନୌପଚାରିକ ଆଲୋଚନା ହେବ ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ଟ୍ରମ୍ପ ରୁଷ ରାଷ୍ଟ୍ରପତିଙ୍କ ସହ ବୈଠକ ବାତିଲ କରିବା ପରିପ୍ରେକ୍ଷୀରେ ଶ୍ରୀ ପୁତିନ୍ ଏହା କହିଛନ୍ତି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥ ନେନି ହରିଶ ପାକିସ୍ତାନକୁ ଅବୈଧ ଭାବରେ ଅଧିକୃତ କରିଥିବା ଅଞ୍ଚଳ ବିଶେଷକରି ଜାମ୍ମୁ ଏବଂ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ବନ୍ଦ କରିବାକୁ କହିଛନ୍ତି। ଗତକାଲି 80ତମ ଜାତିସଂଘ ଦିବସରେ ଆୟୋଜିତ ଏକ ବିତର୍କରେ ସେ ଜାତିସଂଘ ସୁରକ୍ଷା ପରିଷଦକୁ ସମ୍ବୋଧିତ କରି ଏହା କହିଛନ୍ତି। ଭାରତର ରାଷ୍ଟ୍ରଦୂତ ହରିଶ ପୁଣି କହିଛନ୍ତି ଯେ ଜାମ୍ମୁ ଏବଂ କାଶ୍ମୀର ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ। ସେ କହିଛନ୍ତି, ଜାମ୍ମୁ ଏବଂ କାଶ୍ମୀରର ଲୋକମାନେ ଦେଶର ସମୟ ପରୀକ୍ଷିତ ଗଣତାନ୍ତ୍ରିକ ପରମ୍ପରା ଏବଂ ସାମ୍ବିଧାନିକ ଢାଞ୍ଚା ସହିତ ସେମାନଙ୍କର ମୌଳିକ ଅଧିକାରକୁ ବ୍ୟବହାର କରିଥାନ୍ତି। ବସୁଧୈବ କୁଟୁମ୍ବକମ୍ ପ୍ରତି ଦେଶର ପ୍ରତିବଦ୍ଧତା, ବିଶ୍ୱକୁ ଗୋଟିଏ ପରିବାର ଭାବରେ ଦେଖିବା ସହିତ ସମସ୍ତଙ୍କ ପାଇଁ ନ୍ୟାୟ, ମର୍ଯ୍ୟାଦା ଏବଂ ସମୃଦ୍ଧି ପାଇଁ ସମର୍ଥନ କରିବା ଉପରେ ଶ୍ରୀ ହରିଶ ଗୁରୁତ୍ୱାରୋପ କରିଛନ୍ତି। ଏସିଆନ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗସ୍ତ କରିଛନ୍ତି। ଶ୍ରୀ ଟ୍ରମ୍ପ ଏହି ଗସ୍ତ ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଉତ୍ତର କୋରିଆର କିଙ୍ଗ୍ ଜୋଙ୍ଗ୍ ଉନ୍ଙ୍କ ସମେତ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃମଣ୍ଡଳୀ ସହ ସାକ୍ଷାତ ଆଲୋଚନା କରିବାର ଆଶା କରାଯାଉଛି। ଚୀନ୍ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଶ୍ରୀ ଜିନ୍ପିଙ୍ଗ୍ ଏବଂ ଶ୍ରୀ ଟ୍ରମ୍ପ ଆଲୋଚନା ମାଧ୍ୟମରେ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବେ ବୋଲି ଆଶା କରାଯାଉଛି। ସିଡ୍ନୀଠାରେ ଚାଲିଥିବା ଚଳିତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ 237 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 46.4 ଓଭରରେ ସମସ୍ତ ୱିକେଟ୍ ହରାଇ ଅଷ୍ଟ୍ରେଲିଆ 236 ରନ୍ ସ୍କୋର କରିଛି। ଭାରତ ପକ୍ଷରୁ ହର୍ଷିତ ରାଣା 4 ୱିକେଟ୍ ନେଇଛନ୍ତି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 11 ଓଭରରେ 1 ୱିକେଟ୍ ହରାଇ 70 ରନ୍ ସ୍କୋର କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। 22ତମ ଏସିଆନ୍ ଭାରତ ସମ୍ମିଳନୀକୁ ଆସନ୍ତାକାଲି ଆଭାସୀ ମାଧ୍ୟମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚାଲିଛି ପ୍ରଚାର। ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶରେ ବର୍ତ୍ତମାନ 819 ମେଡିକାଲ କଲେଜ ରହିଛି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ସିଡ୍ନୀ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ସମ୍ମୁଖରେ 237 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।